ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୀତି ଆୟୋଗର ଅର୍ଥନୀତି ବିଶେଷଜ୍ଞମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବଜେଟ୍ ସମ୍ପର୍କିତ ବୈଠକ ଜାରି। ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ସମୟାନୁବର୍ତ୍ତୀ ସେବା ଜରିଆରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଭୁବନେଶ୍ୱରଠାରେ 11ଟି ବିଭାଗର 1543 ଜଣଙ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର। ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଆଜି ପାଳନ କରାଯାଉଛି ଶାମ୍ବ ଦଶମୀ। କୋଣାର୍କରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଏବଂ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ନୟାଗଡ଼ଠାରେ ରଥ କାଠ ପୂଜା ସମ୍ପନ୍ନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୀତି ଆୟୋଗର ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ବଜେଟ୍ ପ୍ରସ୍ତୁତି ନେଇ ନୂଆଦିଲ୍ଲୀରେ ବୈଠକରେ ଜାରି ରହିଛି। ଦେଶର ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି ଏବଂ ଭବିଷ୍ୟତର ପ୍ରାଥମିକତା ଉପରେ ବିଶେଷଜ୍ଞମାନେ ମତାମତ ଉପସ୍ଥାପନ କରୁଛନ୍ତି। କେନ୍ଦ୍ରୀୟ ବଜେଟ୍ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଶେଷଜ୍ଞଙ୍କ ସହ ଅଭିବୃଦ୍ଧି, ଆର୍ଥିକ ସ୍ଥିରତା ଏବଂ ଭବିଷ୍ୟତର ଆହ୍ୱାନଗୁଡ଼ିକ ସମ୍ପର୍କରେ ସେମାନଙ୍କ ମତାମତ ଲୋଡ଼ିଛନ୍ତି। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ରେଳ ଅଡିଟୋରିୟମ୍ଠାରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି 11ଟି ବିଭାଗ ପାଇଁ ମନୋନୀତ 1543 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରି କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ଯୋଗଦାନକୁ ବୃଦ୍ଧି କରିବା ପାଇଁ ଉତ୍ତମ ଗୁଣବତ୍ତା ଏବଂ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଗତ 1.5 ବର୍ଷ ମଧ୍ୟରେ 39,469 ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଆଗାମୀ ଦିନରେ 65,000ରୁ ଉର୍ଦ୍ଧ୍ୱ ନିଯୁକ୍ତିପତ୍ର ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ସମୟାନୁବର୍ତ୍ତୀ ସେବା ଯୋଗାଇ ସମୃଦ୍ଧ ଓଡ଼ିଶା ଗଢ଼ିବାକୁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଜାତୀୟ ଶିକ୍ଷାନୀତି 2020, ନିପୁଣ ଓଡ଼ିଶା, ଶିଶୁ ବାଟିକା, ପ୍ରତି ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ଐତିହ୍ୟ ବିଦ୍ୟାଳୟ ଯୋଜନା, ଜନଜାତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଁ ଶହୀଦ ମାଧୁ ସିଂ ହାତ ଖର୍ଚ୍ଚ ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
8 ମାସ ଭିତରେ 14ଟି ନିଯୁକ୍ତି ମେଳାର ଆୟୋଜନ କରିବା ଏବଂ ଆଜି ଏକକାଳୀନ ଆମେ 11ଟି ବିଭାଗର 1543 ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ। ଆଉ ଆଜି ହେଉଛି ଆମର ଯେତେ ଯୋଉ 14ଟି ନିଯୁକ୍ତି ମେଳା ଭିତରେ ଆଜି ହେଉଛି ଇଏ ନିଯୁକ୍ତି ମେଳା ହେଉଛି ପଞ୍ଚମ ବୃହତ୍ତମ ନିଯୁକ୍ତି ମେଳା। ଆଜିକୁ ମିଶାଇଲା ପରେ 45,469 ଜଣଙ୍କୁ ନିଯୁକ୍ତି ପ୍ରଦାନ ଆମେ କରିସାରିଛୁ। ଏତେ କମ୍ ସମୟ ଭିତରେ ଆମେ 40,000 ନିଯୁକ୍ତି ଦେବା 1.5 ବର୍ଷ ଭିତରେ ଇଏ କେବେ ସମ୍ଭବ ହୋଇଥିଲା ଏବଂ ପ୍ରଥମ 2 ବର୍ଷରେ ହିଁ 65,000 ଖାଲି ଥିବା ପଦବୀକୁ ପୂରଣ କରିବୁ।
ନିଯୁକ୍ତି ମେଳାରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର 755 ଜଣ, ଓଡ଼ିଶା ପ୍ରଶାସନିକ ସେବାର 382 ଜଣ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର 392 ଜଣ ଓ ଅନ୍ୟାନ୍ୟ ବିଭାଗରୁ 14 ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାକୋଳ ସହରରେ ଏକ ବାଇପାସ୍ ନିର୍ମାଣ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ସହର ମଧ୍ୟ ଦେଇ ଶହ ଶହ ଭାରିଯାନ ଚଳାଚଳ କରୁଛି। ସହରର ସଂକୀର୍ଣ୍ଣ ରାସ୍ତା ଏବଂ ଅତ୍ୟଧିକ ଟ୍ରାଫିକ୍ ଯୋଗୁଁ ପ୍ରତିଦିନ ଗହଳି ପରିଲକ୍ଷିତ ହେଉଛି, ଫଳରେ ଯାତାୟତର ସମସ୍ୟା ସୃଷ୍ଟି ହେଉଛି। ବାଇପାସ୍ ନିର୍ମାଣ ହେଲେ ରେଢ଼ାକୋଳ ସହରରେ ଦୁର୍ଘଟଣା ହ୍ରାସ ପାଇବା ସହ ସହରବାସୀ ରାସ୍ତା ଭିଡ଼ରୁ ମୁକ୍ତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି। ସହରର ଦ୍ରୁତ ବିକାଶ ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନୂତନ ବାଇପାସ୍ ନିର୍ମାଣ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଅବଗତ କରାଇଛନ୍ତି। ଶହୀଦ ବୀର ଛବିଳ ସାଏଙ୍କ ବଳିଦାନ ଦିବସରେ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଦେଶ ଓ ମାଟି ପାଇଁ ତାଙ୍କର ସାହସ ଓ ତ୍ୟାଗ ସମସ୍ତଙ୍କ ଲାଗି ପ୍ରେରଣାର ଉତ୍ସ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶହୀଦ ଛବିଳ ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ବଲପୁର ଜିଲ୍ଲା କୁଦପାଲିରେ ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ବଳିଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି କହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶହୀଦ ଛବିଳ ସାଏଙ୍କ ବୀରତ୍ୱ ଓ ବଳିଦାନ ପ୍ରତିଟି ଓଡ଼ିଆଙ୍କ ପାଇଁ ଚିରସ୍କରଣୀୟ ହୋଇ ରହିବ ବୋଲି କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ଆଜି ଶାମ୍ବ ଦଶମୀ ପାଳନ କରାଯାଉଛି। ଏହି ଅବସରରେ ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା କରାଯାଉଛି। ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସ୍ଥାନୀୟ ଅନନ୍ତ ଅବଧୂତ ମଠଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସକାଳୁ ସ୍ୱତନ୍ତ୍ର ନୀତିକାନ୍ତି ପରେ ରଥରେ କଳସ ଓ ସୂର୍ଯ୍ୟ ବିଗ୍ରହଙ୍କୁ ରଥ ଉପରେ ସ୍ଥାପନ କରାଯାଇଥିଲା। ପରେ ବିଭିନ୍ନ ପିଠା ଭୋଗ ଅର୍ପଣ କରାଯାଇଥିଲା। ମଠ ମହନ୍ତ ଛେରାପହଁରା କରିବା ପରେ ଶତାଧିକ ଶ୍ରଦ୍ଧାଳୁ ରଥ ଟାଣିଥିଲେ। ଏହି ସୂର୍ଯ୍ୟରଥ 27 ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହି 27 ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯିବ। ମାଘ ସପ୍ତମୀରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଆଜିର ତିଥିରେ ଚନ୍ଦ୍ରଭାଗାରେ ଶ୍ରୀକୃଷ୍ଣଙ୍କର ପୁତ୍ର ଶାମ୍ବ ବୁଡ଼ ପକାଇ ସାପମୁକ୍ତ ହୋଇଥିବାର କିମ୍ବଦନ୍ତୀ ରହିଛି। ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ନୟାଗଡ଼ଠାରେ ରଥକାଠ ପୂଜା ସମ୍ପନ୍ନ ହୋଇଛି। ପାରମ୍ପରିକ ପ୍ରଥା ଅନୁଯାୟୀ ବନ୍ୟପ୍ରାଣୀ ଡିଭିଜନ ଅଞ୍ଚଳରେ ଥିବା ବେଠିଆସାହି ଗ୍ରାମର ଜଗନ୍ନାଥ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଗଣିଆ ବ୍ଲକର ବଡ଼ମୂଳ ଗ୍ରାମସ୍ଥିତ ମା' ବଡ଼ ରାଉଳଙ୍କ ପୀଠରେ ପୂଜାର୍ଚ୍ଚନା ଶେଷ ହୋଇଛି। ଶ୍ରୀଜୀଉମାନଙ୍କ 3 ରଥ ନିର୍ମାଣ ପାଇଁ ନୟାଗଡ଼ ଡିଭିଜନରୁ 818 ଖଣ୍ଡ ଅସନ, ଧୌରା, ଫାଶୀ ଏବଂ ଶିମିଳି କାଠ ପଠାଯିବାର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରୁ 5 ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କ ଆଜ୍ଞାମାଳ ସହ ଗତରାତିରେ ନୟାଗଡ଼ରେ ପହଞ୍ଚିଥିଲେ। ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତରେ 152ଟି ଓ ବାହାରେ 192ଟି CCTV ଲଗାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ 70 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରବେଶ କରିବେ ଏବଂ ଅନ୍ୟ 3 ଦ୍ୱାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକଠାରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ସପ୍ତମ ଦିବସରେ ଆଜି ମଥୁରା ନଗରୀରେ ଧନୁଯାତ୍ରାକୁ ନାରଦଙ୍କ ପରାମର୍ଶକ୍ରମେ ଶ୍ରୀକୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ, କଂସଙ୍କ ନଗର ଭ୍ରମଣ, ହାଟପଦା ଦୁର୍ଗାମନ୍ଦିରଠାରେ ଦୁର୍ଗାସ୍ତୁତି ଓ ରାଜଦରବାରରେ ନ୍ୟାୟ ବିଚାର କାର୍ଯ୍ୟକ୍ରମ ପରିବେଷଣ ହେବ। ସେହିଭଳି ଗୋପପୁରରେ ଗୋପୀଙ୍କ ଦଧିବିକା ଓ ରାଧାକୃଷ୍ଣଙ୍କ ନାବକେଳି ଶଙ୍ଖଚୂଡ଼ ବଦ୍ଧ ସହ ନନ୍ଦଦରବାରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ମହାରାଜା କଂସଙ୍କ ରାଜଦରବାର ରାଜ ଅତିଥି ଭାବେ ଉପସ୍ଥିତ ରହିବେ ବୋଲି କାର୍ଯ୍ୟସୂଚୀ ରହିଛି। ଧନୁଯାତ୍ରା ଉପଲକ୍ଷେ 11 ଦିନ ପାଇଁ ବରଗଡ଼ ସହର ମଥୁରା ଏବଂ ଅମ୍ବପାଲ୍ଲୀ ଅଞ୍ଚଳକୁ ଗୋପପୁର କରାଯାଇଛି। ମହାରାଜା କଂସ ବରଗଡ଼ ପୁଲିସ୍ ଷ୍ଟେସନରେ ଆଇନ ବ୍ୟବସ୍ଥାର ତଦାରଖ କରିଛନ୍ତି। ଏହାସହ ବେଆଇନ କାର୍ଯ୍ୟକଳାପର ଦଣ୍ଡବିଧାନ କରି କହିଛନ୍ତି,
ସମସ୍ତ ରୋଡ ରାସ୍ତା କାମ ସୁଦୃଢ଼ କରିବା ପାଇଁ, କିନ୍ତୁ ଏମାନେ ସମସ୍ତେ ଅବହେଳା କରିଛନ୍ତି। ମହାରାଜ
ମୁଖ୍ୟ କର୍ମଚାରୀ କାହିଁ କହିଗଲେ
ମହାରାଜ କି ଜୟ ହଉ,
ତାହେଲେ ଆପଣଙ୍କ କହିବା ଅନୁସାରେ ମହାମନ୍ତ୍ରୀ ଯାହା କହିଛନ୍ତି ଭୁଲ କହିଛନ୍ତି
ନା? ମହାରାଜ ସେ ଠିକ କହିପାରନ୍ତି,
ହାତୀ ଚାଲିପାରୁନାହିଁ, ଆପଣ କହୁଛନ୍ତି ରାସ୍ତା ଠିକ ଅଛି, ତାପରେ ହାତୀ ପେଚିଂ ହେଇଗଲାନ।
ଭାରତର ବିକାଶ ଯାତ୍ରାରେ 2025 ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ବିଭିନ୍ନ ନୀତିକୁ ବାସ୍ତବତାରେ ପରିଣତ କରାଯାଇ ଦେଶର ବିକାଶ କ୍ଷେତ୍ରରେ ଏହାର ଉପଯୋଗିତା ସକାରାତ୍ମକ ପ୍ରଭାବ ପକାଇଛି। ସ୍ୱତନ୍ତ୍ର ଧାରାବାହିକ ସଂସ୍କାରର ବର୍ଷରେ ଆସନ୍ତୁ ଜାଣିବା ଭାରତର ସାଂସ୍କୃତିକ କ୍ଷେତ୍ରରେ ଚଳିତ ବର୍ଷ ଘଟିଥିବା ବିକାଶ ସମ୍ପର୍କରେ।
ଚଳିତ ବର୍ଷ ଭାରତ ତା'ର ସାଂସ୍କୃତିକ ମୂଲ୍ୟବୋଧକୁ ଜାତୀୟତାର ପରିଚୟ ଭାବେ ସାବ୍ୟସ୍ତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲା। ଅଯୋଧ୍ୟାଠାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମ ଧ୍ୱଜାର ସ୍ଥାପନ କରିବା ଏକ ସାଂସ୍କୃତିକ ଓ ଐତିହାସିକ ମାଇଲଖୁଣ୍ଟ ଥିଲା। ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳିକୁ ୟୁନେସ୍କୋର ସାଂସ୍କୃତିକ ଓ ଐତିହ୍ୟ ତାଲିକାରେ ମାନ୍ୟତା ମିଳିଥିଲା। ଦେଶର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ବର୍ଷେବ୍ୟାପୀ ପାଳନ ଆରମ୍ଭ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଗୀତର ଅନନ୍ୟତାକୁ ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ। ଚଳିତ ବର୍ଷ ପ୍ରୟାଗରାଜ ମହାକୁମ୍ଭରେ 66 କୋଟିରୁ ଅଧିକ ଶ୍ରଦ୍ଧାଳୁ ସେମାନଙ୍କ ଧାର୍ମିକ ପରମ୍ପରା ପାଳନ କରିଥିଲେ। 2025 ଭାରତୀୟ ସଭ୍ୟତାର ସାଂସ୍କୃତିକ ପ୍ରତିରୂପ ଦେଶର ଏକତ୍ୱ ଭାବକୁ ନିଚ୍ଛକ ଭାବେ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀଆ।
ଅସୁମାରୀ ଆଶା ଆକାଂକ୍ଷା, ସୁଖ ସମୃଦ୍ଧି, ଆଶ୍ୱାସନା ସମ୍ଭାବନାର ସମ୍ଭାର ନେଇ ଆସୁଛି ନବବର୍ଷ 2026। ପୁରୁଣା ବର୍ଷକୁ ବିଦାୟ, ନବବର୍ଷକୁ ସ୍ୱାଗତ ପାଇଁ ସାଂସ୍କୃତିକ ଆସରରେ ଗାଁଠାରୁ ସହର ହୋଇଉଠିଛି ଉତ୍ସବ ମୁଖର। ବର୍ଷସାରାର ବିଭିନ୍ନ ଘଟଣାବଳୀକୁ ନେଇ ଆକାଶବାଣୀ କଟକ କେନ୍ଦ୍ରର ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି। ଆସନ୍ତାକାଲି ଅପରାହ୍ନ 4:00 ଶୁଣିପାରିବେ ଚର୍ଚ୍ଚାରେ 2025। ମୁଖ୍ୟ ସମ୍ବାଦ ପୁଣି ଥରେ। ନୀତି ଆୟୋଗର ଅର୍ଥନୀତି ବିଶେଷଜ୍ଞମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବଜେଟ୍ ସମ୍ପର୍କିତ ବୈଠକ ଜାରି। ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ସମୟାନୁବର୍ତ୍ତୀ ସେବା ଜରିଆରେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ଭୁବନେଶ୍ୱରଠାରେ 11 ବିଭାଗର 1543 ଜଣଙ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର। ଏବଂ ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଆଜି ପାଳନ କରାଯାଉଛି ଶାମ୍ବ ଦଶମୀ। କୋଣାର୍କରେ ସୂର୍ଯ୍ୟପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।